ବୋଲ ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ ଝଙ୍କଡ଼ବାସିନୀ ମା ଶାରଦାଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ସତ୍ୟନାରାୟଣ ସମସ୍ତଙ୍କର ମନଭୀଷ୍ଟ ପୂରଣ କରନ୍ତୁ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ
ଖିତି ତେଷାଙ୍କ ଚ ଧାରଣ ବାସାଲ ବାମ ଭାଗେଣ ତସ୍ୟ ରଖନ୍ତୁ ସର୍ବଦା ମୋତେ ଯମୁନା ଯିବାକୁ ହେଲା ମନାଲୋ ମିତ କହନା ଆଗ ମିତ କହନା ଚରାଚର ଅଧରେ ଶୋଭିତ ମୋହନ ମୁରଲୀ ସତୀପତି ବ୍ରତା ଦମ୍ଭ କରେ ଚୁନାଲୋ ମିତ କହନା ଆଗ ମିତ କହନା ମୋତେ ଯମୁନା ଯିବାକୁ ହେଲା ମନାଲୋ କୃଷ୍ଣ ଦିନ ବନ୍ଧୁ ନବ ଜଲଧର ଅତ୍ରାହି ଭଞ୍ଜନ ନାଥ କାଳିଆ ଠାକୁର ଦୈତଙ୍କୁ ନାଚିବାରୁ ନାମ ଦୈତାରୀ ବେଳୁ ବେଳ ଦିନ ବନ୍ଧୁ ଦୁଃଖ ହେଲା ଭାରି ଭକ୍ତ ଭକ୍ତ ବସି ଡାକୁ ଅଛି ଅନେକ ଦୂରରେ ମୋ ଡାକ କି ମହାବାହୁ ବାଜେ ନା କର୍ଣ୍ଣରେ ନୀଳାଚଳ ବିହାରୀ ହେ ସିନ୍ଧୁ କୂଳେ ରହି ବଧିର ହୋଇଲା କର୍ଣ୍ଣ କୁହ ଭାବ ଗ୍ରାହୀ ଓଡ଼ିଶା ଜନଙ୍କୁ ଥରେ ଚାହ ଡୋଳା ଫେଇ ଡାକନ୍ତି ବିପଦ ବେଳେ ଆକୁଳିତ ହୋଇ ଶୁଣିବେ ଧୀମନ୍ତ ବର୍ଗେ ଦେଇ ମନ କର୍ଣ୍ଣ ବିଷୟକୁ ଏବେ ଦିନ ବଳାଉଛି ମନ ଯମୁନା ଯିବାକୁ ହେଲା ନୃପ ରାକ୍ଷସ ଇସ ଓଜଶୀଳ ରିପୁ କୁଳ କୁଳିସ ପ୍ରଜାହୃଦ ମୋଦ ପଦ୍ମ ଦିନେଶ ଶ୍ରଣୀତ ବିନ୍ଦୁ ବିକାଶ ଶ୍ରଣୀତ ନଗର ଇସ ଆଜି ବିଚାର ଇ ମନେ ବିଚାର ଇ ମନେ ଧାତାର ସୃଷ୍ଟିକୁ ମାନନୀୟ ଶ୍ରୋତା ଶ୍ରୋତୃ ମଣ୍ଡଳୀ ଶ୍ରଣୀତ କଟକର ଅଧୀଶ୍ୱର ଦନୁଜ ସମ୍ରାଟ ହିରଣ୍ୟକଶିପୁ ମନରେ ଭାବୁଛି ମୋର ଭାଇ ହିରଣାକ୍ଷ ବରୁଣ ରାଜା ସହିତ ସଂଗ୍ରାମ କରୁଛି ଏବାରେ ସ୍ୱର୍ଗ ମର୍ତ୍ୟ ପାତାଳ ତ୍ରିପୁର ବିଜୟୀ ହେବୁ ସମଗ୍ର ଧାତାର ସୃଷ୍ଟି ଆମର ପଦାନତ ହେବ ସ୍ୱର୍ଗ ମର୍ତ୍ୟ ପାତାଳ ତ୍ରିପୁରରେ ଆମେ ଅଧିନାୟକତ୍ୱ କରିବୁ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଆଜ୍ଞା ଠିକ ଏତିକି ବେଳେ ଯୁଦ୍ଧକ୍ଷେତ୍ରରୁ ସମ୍ବାଦ ନେଇ ଆସି ଦୂତ ଜଣକ ପହଞ୍ଚି ଯାଇଛି ଡାକୁଛି ହେ ମଣିମା ଆଜିର ଯୁଦ୍ଧରେ ଆପଣଙ୍କର ଭାଇ ବୀର ହିରଣାକ୍ଷ କୁଚକ୍ରୀ ନାରାୟଣ ଦ୍ୱାରା ବିନାଶ ହେଲେ ଶୁଣି ହିରଣାକ୍ଷ ବିନାଶ ଭୟେ ଗର୍ବୀ ରାକ୍ଷସ ଅକାଳେ ପତିତ ହୋଇଲା ଅକାଳେ ପତିତ ହୋଇଲା ବାସିରେ କୁଳିସ କି ବାସିରେ କୁଳିସ କି ବାସିରେ କୁଳିସ ଭାଇର ବିନାଶ ଖବର ପାଇବା ମାତ୍ରେ ସତେ ଯେପରି ହିରଣ୍ୟ କଶିପୁ ମୁଣ୍ଡରେ ବଜ୍ର ପଡ଼ିଲା ଥର ଥର ଗାତ୍ର ଥରିଲା ଚିନ୍ତା କରୁଛି ଭାତୃବଳା ନିତ ନାନ୍ୟ ବଳ ଭାଇ ବଳ ଠାରୁ ଆଉ ତ ବଡ଼ ବଳ ନାହିଁ ମୋ ଭାଇ ସହିତ ମୁଁ ଯଦି ସମର କ୍ଷେତ୍ରକୁ ଯାଇଥାନ୍ତି ତେବେ ଏପରି ଅବସ୍ଥା ଘଟିନଥାନ୍ତା ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ କ୍ରୋଧରେ ଥର ଥର ହେଉଛି ରାକ୍ଷସ ହିରଣ୍ୟକଶିପୁ ଘୂର୍ଣ୍ଣିତ ଲୋଚନ ଲୋହିତ ରାକ୍ଷସ ସାଇ ପାଇକଙ୍କୁ କହେ ଧପାଇ ପାଇକଙ୍କୁ କହେ ଧପାଇ ମାର ବିଷ୍ଣୁ ଜପାଇ ମାର ବିଷ୍ଣୁ ଜପାଇ ମାର ବିଷ୍ଣୁ ଜପାଇ ବିସ୍ଫାରିତ ହେଲା ନୟନ ଦ୍ୱୟ ଲୋହିତ ବର୍ଣ୍ଣ ଡାକିଲା ହେ ମୋର ସଭାସଦ ମଣ୍ଡଳୀ ପାଇକ ପ୍ରଜା ଆଜିଠାରୁ ମୋ ରାଜ୍ୟରେ କେହି ସେ କୁଚକ୍ରୀ ବିଷ୍ଣୁକୁ ପୂଜା କରିପାରିବେ ନାହିଁ ଯଦି କାହାକୁ ବିଷ୍ଣୁ ପୂଜା କରୁଥିବାର ଦେଖିବ ତାକୁ ଜୀବନ୍ତ ଦଗ୍ଧ କରି ମାରିବ ମୋ ଆଦେଶର ଯିଏ ଅବମାନନା କରିବ ତାକୁ ମୁଁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦେବି ଆଜ୍ଞା ସାରା ରାଜ୍ୟରେ ଆଦେଶନାମା ଜାରି କରି ବ୍ରହ୍ମାଙ୍କ ନିକଟରେ ତପସ୍ୟା କରିବା ପାଇଁ ହିରଣ୍ୟକଶିପୁ ଚାଲିଗଲା ପିପାସା କ୍ଷୁଧା ଦି ବରଜି ବ୍ରହ୍ମାଙ୍କୁ ସୁମର ଇକ୍ର ବ୍ୟାଦେଶ ତୃଷାଦି ଦୂର କରି କଠୋର ତପସ୍ୟା କରୁଛି ହିରଣ୍ୟକଶିପୁ ଏକ ପାଦରେ ଉଭା ହୋଇ ହସ୍ତକୁ ଉର୍ଦ୍ଧକୁ ଟେକି କଠୋର ତପସ୍ୟାରେ ନିମଗ୍ନ ହୋଇଛି ଇତିମଧ୍ୟରେ ବିତି ଯାଇଛି ଅନେକ ଦିନ ଏବାରେ ପଣ୍ଡିତ ବ୍ରହ୍ମାଙ୍କର ଆସନ ହେଲା ଟଳମଳ ଆସି ଦୈତ୍ୟ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି ଡାକୁଛନ୍ତି ବତ୍ସ ହିରଣ୍ୟକଶିପୁ କାହିଁକି ଏପରି କଠୋର ତପସ୍ୟା କରୁଛୁ କହ ଜଡ଼ ହସ୍ତ ହୋଇ ହିରଣ୍ୟକଶିପୁ ଡାକୁଛି ହେ ଚତୁର ମୁଖ ଆପଣଙ୍କ ନିକଟରେ ଅଧୀନ ଦାସବର ପ୍ରାର୍ଥନା କରୁଛି ବ୍ରହ୍ମା ଡାକିଲେ ହିରଣ୍ୟକଶିପୁ କି ବର ମାଗୁଛୁ ମାଗେ ମୁଁ ତାହା ଅକୁଣ୍ଠିତ ଚିତ୍ତରେ ପ୍ରଦାନ କରିବି ପ୍ରତିଶ୍ରୁତେ ବ୍ରହ୍ମା କର ସେ ଦନୁଜ ଚତୁର ମୁଖ ପୁରରେ ପଶୁ ପକ୍ଷୀ ଅସୁର ଦେବତା ନର କିନ୍ନର କାହାରି ହାତରେ ମୁଁ ମରିବି ନାହିଁ, ପବନରେ ଉଡ଼ିବି ନାହିଁ, ଜଳରେ ବୁଡ଼ିବି ନାହିଁ, ଅଗ୍ନିରେ ପୋଡ଼ିବି ନାହିଁ। ପିତାମହ ପଣ୍ଡିତେ ତଥାସ୍ତୁ କଲେ। ଫେରି ଆସିଲା ଦୈତ୍ୟ ହିରଣ୍ୟକଶିପୁ ନିଜର ପ୍ରାସାଦରେ ପହଞ୍ଚି ପାରିଷଦ ମଣ୍ଡଳୀଙ୍କୁ ଡାକି ଆଦେଶ ଦେଲା। ଆଦେଶିଲା ଯାଇ ବୁଲି ପୁରେ ପୁରେ ଶୈବ ଧର୍ମ କର ପ୍ରଚାର। ନ ମାନିବ ଯେହୁ ଆଦେଶ ମୋହର, ନ ମାନିବ ଯେହୁ ଆଦେଶ ମୋହର, ସ୍କନ୍ଧୁଚ୍ୟୁତ କର ତାସିର। ବ୍ରହ୍ମାଙ୍କ ଠାରୁ ବର ପାଇ ଆସିବା ପରେ ପ୍ରଚଣ୍ଡ ଦୁର୍ଦ୍ଧାନ୍ତ ହୋଇ ଉଠିଲା ହିରଣ୍ୟକଶିପୁ। ବିଷ୍ଣୁ ମନ୍ଦିର ମାନ ଭାଙ୍ଗିବା ସଙ୍ଗେ ସଙ୍ଗେ ବିଷ୍ଣୁ ନାମକୁ ଜପ କରୁଥିବା ଲୋକଙ୍କୁ ସହସ୍ତରେ ବଧ କଲା। ଦନୁଜ ସମ୍ରାଟ ଭୟରେ ତ୍ରିଲୋକ ପଣ୍ଡିତେ ଥରହର ହେଲା। ମିତ ଚାହା ଚାହା ଲୋ, ମିତ ଚାହା ଚାହା ଲୋ, ଶ୍ରୋତାମଣ୍ଡଳୀ ଲକ୍ଷ୍ୟ ଦେବେ। ଗୁରୁ ଗୃହରେ ରହି ହିରଣ୍ୟକଶିପୁର ପୁତ୍ର ନାରାୟଣଙ୍କର ପରମ ଭକ୍ତ ପ୍ରହଲାଦ ଆଜ୍ଞା ବିଦ୍ୟା ଅଧ୍ୟୟନ କରୁଛି, କୌଣସି ଥିରେ ମନ ନାହିଁ, ବିଷ୍ଣୁ ପୂଜାରେ ଧ୍ୟାନରେ ରତ ପ୍ରହଲାଦ ଡାକୁଛି, ହେ ଗୁରୁବର ମୁଁ ଆଉ କିଛି ପଢ଼ିବି ନାହିଁ, ସର୍ବବିଦ୍ୟାର ଉର୍ଦ୍ଧରେ ଯେଉଁ ନାରାୟଣ ତାଙ୍କରି ବିଷୟରେ ମୋତେ ପାଠ ପଢ଼ା। ଗୁରୁ ଦେଖିଲେ ଏ ପିଲାଟା ଯାହା କଲାଣି ମୋତେ ତ ସବଂଶେ ମରାଇବ, ତେଣୁ ରାଜାଙ୍କ ନିକଟରେ ଜଣେଇଲେ, ହେ ମଣିମା ତୁମ ପୁଅ ପାଠ ନ ପଢ଼ି ସଦାସର୍ବଦା ବିଷ୍ଣୁ ନାମକୁ ଜପ କରୁଛି, ବିଷ୍ଣୁ ପୂଜା କରୁଛି, ତେଣୁ ମୁଁ ତାକୁ ବିଦ୍ୟା ପଢ଼ାଇ ପାରିବି ନାହିଁ। କର୍ଣ୍ଣେ ଗୁରୁ ବଚନ ଶୁଣି ରାକ୍ଷସ ଇନ, ଶୁଣି ରାକ୍ଷସ
ଜର।
ଦେଖିବି ହରି ତୋର ରଖିବ କି ପ୍ରକାର ଶୁକ୍ରାଚାର୍ଯ୍ୟଙ୍କ ଠାରୁ ଏ କଥା ଶୁଣି କ୍ରୋଧାନ୍ୱିତ ହିରଣ୍ୟକଶିପୁ ଡାକିଲା ରେ ପ୍ରହ୍ଲାଦ, ଅଦୃଷ୍ଟ ତୋର ମନ୍ଦ, ମୋ ପୁତ୍ର ହୋଇ ତୁ ହରିନାମ ଜପ କରୁଛୁ, ପୁତ୍ର ବୋଲି ମୁଁ କୁକ୍ରୋଧ ରଖିବି ନାହିଁ, କ୍ରୋଧ ଡାକି ଅସୁରେ ଦୈତ୍ୟ ନିର୍ଦ୍ଦେଶ ଦେଲା, ୟାକୁ ନେଇଯାଅ ସର୍ପ ଏବଂ ବ୍ୟାଘ୍ର ମୁଖରେ ଦେବ, ଯଦି ଏ ଦୁରାଚାର ଶିବ ଶିବ କହିବ ତେବେ ମୋ ନିକଟକୁ ଆଣିବ, ନତୁବା ତାକୁ ହାଣି ପକାଇବ, ପାଜିକୁ ହାଣ ହାଣ ଖଡ଼ଗ ଆଣ ଆଣ ସୈନ୍ୟମାନେ ପ୍ରହ୍ଲାଦକୁ ହାଣିବା ପାଇଁ ଖଡ଼ଗ ଧରି ଧାଇଁଲେ, କିଏ କହୁଛି ତା ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ପକା ତ, ଆଉ କିଏ କହୁଛି ତା ହାତ ଗୋଡକୁ ହାଣି ପକା, ସେଟା ଛୋଟ ପଟ ହୋଇ ମରିଯାଉ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ହାତ ଗୋଡକୁ ବାନ୍ଧି ପ୍ରହ୍ଲାଦକୁ ରାଜଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି, ଗଡି ଯାଉଛି ଧାର ଧାର ଲୁହ ଭକ୍ତ ପ୍ରହ୍ଲାଦ ଆଖିରୁ, କାନ୍ଦି କାନ୍ଦି ଡାକୁଛି ହେ ଠାକୁରେ, ନିଷ୍ଠୁର ହୋଇଲ ସତେ ଆହେ ପ୍ରଭୁ ନାରାୟଣ, ନିଷ୍ଠୁର ହୋଇଲ ସତେ ଆହେ ପ୍ରଭୁ ନାରାୟଣ, ଦାସ ଠାରେ କିମ୍ପା ରତ୍ନାକର ଗୃହତବ ଗୃହିଣୀ ନୀଚ ପଦମା କିଂ ଦେୟ ଭବତେ ପୁରୁଷୋତ୍ତମାୟା ଆଭିରିବା ମା ନୟନା ହୃତ ମାନସାୟ ରଜ୍ୟଜେ ଯଦୁପତେ ତ୍ୱଦିଦଂ ଗୃହାଣଂ ମଣ୍ଡଳୀ ଲକ୍ଷ୍ୟ ଦେବେ, ପ୍ରହଲ୍ଲାଦକୁ ରାକ୍ଷସ ମାନେ ଘୋଷାଡ଼ି ଘୋଷାଡ଼ି ନେଇ ଯାଉଛନ୍ତି। ଯିଏ ଦେଖୁଛି ବାଳକ ପ୍ରହଲ୍ଲାଦ ପାଇଁ ହୃଦୟ ତାର ବିଗଳିତ ହୋଇଯାଉଛି। ରାକ୍ଷସ ମାନେ ଆଜ୍ଞା କଲେ କଣ? ଜଳନ୍ତା ଅଗ୍ନି କୁଣ୍ଡେ ନିକ୍ଷେପ କଲେ। ପ୍ରହଲ୍ଲାଦକୁ ନିକ୍ଷେପ କଲେ। ପଣ୍ଡିତେ ଲକ୍ଷ୍ୟ ଦେବେ, ଜଳୁଥିବା ଅନଳ ଆଜ୍ଞା ଲିଭିଗଲା। ରାକ୍ଷସ ମାନେ ଭୟଭୀତ ହୋଇ ରାଜସଭାରେ ଆସି ପହଞ୍ଚିଛନ୍ତି। ଡାକିଲେ, ହେ ମଣିମା, ଯେତେ ଚେଷ୍ଟା କଲୁ ଏଡ଼େ ଟିକେ ମେଞ୍ଚଡ ଟୋକା ମଲା ନାହିଁ, ଅଗ୍ନିରେ ପୋଡ଼ିଲା ନାହିଁ, ଅସ୍ତ୍ରରେ ଛିଡ଼ିଲା ନାହିଁ, ବ୍ୟାଘ୍ର ସର୍ପାଦି କେହି ଗ୍ରାସ କଲେ ନାହିଁ। କି ମନ୍ତ୍ର ଜାଣେ କେ ଜାଣି, ଆପଣ ତାର ବିଚାର କରନ୍ତୁ। ଆଜ୍ଞା, ମହାକ୍ରୋଧ ଭରେ ଧାଇଁଲା ରାକ୍ଷସ, ପାପିଷ୍ଟ ମରିବୁ ଆଜି ମୋ ଖଡ଼ଗେ। ପ୍ରଚଣ୍ଡ ବେଗରେ ପ୍ରଚଣ୍ଡ ବେଗରେ ଗଦା ପ୍ରହାରିଲା ଶିଶୁ ପ୍ରହଲ୍ଲାଦ, ପୃଷ୍ଠ ଭାଗେ ଡାକେ ଦୁରାଚାର, କହ କାହିଁ ଅଛି ହରିପରରେ। କରାଳ ମୂର୍ତ୍ତିକୁ ଧାରଣ କରି ଘାଇ ଯାଉଛି ହିରଣ୍ୟକଶିପୁ ପ୍ରହଲ୍ଲାଦ ନିକଟକୁ। ଡାକୁଛି, ରେ ପାପିଷ୍ଟ ବାଳକ, ତୋ ହରି କେଉଁଠି ଅଛି ଦେଖା। ବିରାଟ କାୟ ଗଦାରେ ପ୍ରହଲ୍ଲାଦର ପୃଷ୍ଠ ଭାଗରେ ଖୁବ୍ ଜୋରରେ ବାଡ଼େଇଲା। ମନରେ ଭାବିଥିଲା, ଏବାରେ ମେଞ୍ଚଡ ଟୋକାଟା ମରିଯିବ। ହରିପାଦରେ ଯେ ହୁମଗନ ମନୋନିବେଶ କରିଛି। ସାର ରାକ୍ଷସଟା ତାର ବା କଣ କରିବ? ଯେତେବେଳେ ପଣ୍ଡିତେ ହିରଣ୍ୟକଶିପୁ ଦେଖିଲା ପ୍ରହଲ୍ଲାଦ ନ ମରିଲା, ଆଜ୍ଞା ପୁଣି କଣ କଲା? ବୁଲାଇ ବୁଲାଇ ଫିଙ୍ଗିଲା ଉର୍ଦ୍ଧକୁ, ବୋଇଲା କଚାଡ଼ି ହୋଇ ମୋର, ଉଭା ହେ ମୁଖର
ଖଡ଼ଗ ଧରି ବୀର
ବୁଲେଇ ବୁଲେଇ ଫୋପାଡି ଦେଲା ଉପରକୁ ଡାକିଲା ରେ ଦୁରାଚର ଏଥର ତୁ ଭୁବିରେ କଚାଡ଼ି ହୋଇ ମରେ ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ କଚାଡ଼ି ହୋଇ ମରିବା ପରିବର୍ତ୍ତେ ଶାନ୍ତ ସରଳ ଶିଶୁଟି ହିରଣ୍ୟକଶିପୁ ସମ୍ମୁଖରେ ଛିଡ଼ା ହେଲା ଏ ଘଟଣା ଦେଖି ରାକ୍ଷସ ଆଜ୍ଞା କଲା କଣ ଖଡ଼ଗ ଉଞ୍ଚାଇ ଧାଉଁଛି ହାଣିବା ଲାଗି ଡାକୁଛି ରେ ପ୍ରହଲ୍ଲାଦ ତୋତେ ଯେଉଁ ହରି ରଖୁଛି ସେହି ହରି କେଉଁଠି ଅଛି ମତେ ଦେଖା ଅତି ବି କଳେ କହେ ଡାକୁଛି ହେ ଜନକ ସେ ବିଷ୍ଣୁ ସର୍ବବ୍ୟାପକ ସବୁ ସ୍ଥାନରେ ଅଛନ୍ତି ତୁମ ହୃଦୟରେ ଅଛନ୍ତି ସମ୍ମୁଖରେ ଥିବା ସ୍ତମ୍ଭରେ ମଧ୍ୟ ଅଛନ୍ତି ଏ ସନ ବଚନ ଶୁଣି ଦୈତ୍ୟ ବର ବଜ୍ର ସମ ଗଦା ହସ୍ତେ ଧରି ପିଟିଲା ସ୍ତମ୍ଭରେ ଅତି କ୍ରୋଧ ଭରେ ଚରାଚର ବିଶ୍ୱ ଯାଏ ଥରି ସ୍ତମ୍ଭ ମଧ୍ୟ ହରି ଧୀରେ ଆସନ୍ତି ଯେ ଅବତରି ହେ ସଜନ ମଣ୍ଡଳୀ ଲକ୍ଷ୍ୟ ଦେବେ ବଜ୍ର ସମ ଗଦାକୁ ନେଇ ସ୍ତମ୍ଭରେ ପିଟିଲା ହିରଣ୍ୟକଶିପୁ ପ୍ରଚଣ୍ଡ ଆଘାତରେ ସ୍ତମ୍ଭଟି ପଣ୍ଡିତେ ଦୁଇ ଫାଳ ହୋଇ ଫାଟିଗଲା ତନ୍ମଧ୍ୟରୁ ନୃସିଂହ ରୂପକୁ ଧାରଣ କରି ବାହାରିଲେ ପରମ ବ୍ରହ୍ମ ନାରାୟଣ ସିଂହ ବଦନ ନରସ ଶରୀର ଚତୁର୍ଦ୍ଧା ମୂର୍ତ୍ତି ପରମ ବ୍ରହ୍ମ ନାରାୟଣଙ୍କର ଚତୁର୍ଭୁଜରେ ଶୋଭା ପାଉଛି ଶଙ୍ଖଚକ୍ର ଗଦା ପଦ୍ମ ରାକ୍ଷସ ମନରେ ଚିନ୍ତା କରୁଛି ଏବାରେ ମୋର ମୃତ୍ୟୁ ସୁନିଶ୍ଚିତ ଭାବୁକ ମଣ୍ଡଳୀ ଲକ୍ଷ୍ୟ ଦେବେ ନାରାୟଣ ଆଜି କରୁଛନ୍ତି କଣ ଅଙ୍କେ ପକାଇ ଦୈତ୍ୟ ଶରୀର ନିଜର ଜାନୁ ଉପରେ ପକାଇ ନୃସିଂହ ସ୍ୱାମୀ ତୀକ୍ଷ୍ଣ ନଖରେ ତାର ହୃଦୟକୁ ବିଦାରଣ କଲେ। ପ୍ରାଣ ନାଟିକା ଉଡି ଚାଲିଗଲା, ଗୋବିନ୍ଦଙ୍କ ଅଙ୍ଗରେ ଲୀନ ହେଲା। ଆଉ ଶୁଣିଲେ ଗୁଣି କଜନ ଦେଇବାରେ ମନ କର୍ଣ୍ଣ, ମହିମା ମୟଙ୍କର ସେ ଆଖ୍ୟାନ, ଯୁଗ ଯୁଗ ପାଇଁ ଭଗବାନ ନରସିଂହ ରୂପେ ବିଦ୍ୟମାନ। ପୂଜା ପାଆନ୍ତି ମର୍ତ୍ତ୍ୟ ଭୁବନ ଏହି ନରସିଂହ ନାରାୟଣ, ତାଦେ ଅଧୀନ ମାଗେ ଶରଣ। ଓଡ଼ିଶାବାସୀଙ୍କୁ ବାରେ ଶରଣ ରକ୍ଷଣ ମହାବାହୁ, ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର ହରି ହରି ବୋଲ। ଇଏ ଭାରତ ମାତାର ଦୁଃଖ ଦୂର ହେ।